ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ। ଆଜି ତୃତୀୟ ଦିନ ପାଇଁ ଲୋକସଭା ଓ ରାଜ୍ୟସଭା ମୁଲତବୀ। ଭାରତ ବ୍ରିଟେନ୍ ସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ବ୍ରିଟେନ୍ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ। ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କଲେ ନିର୍ବାଚନ କମିଶନ ଏବଂ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଆଣ୍ଡରସନ୍ ତେନ୍ଦୁଲକର ସିରିଜ୍ର ଚତୁର୍ଥ ଟେଷ୍ଟ ମ୍ୟାଚ୍ ଆରମ୍ଭ। ବିରୋଧୀ ଦଳଗୁଡ଼ିକ ପ୍ରତିବାଦ ଜାରି ରଖିବାରୁ ସଂସଦର ଉଭୟ ଗୃହର କାର୍ଯ୍ୟ ଲଗାତାର ତୃତୀୟ ଦିନ ପାଇଁ ବାଧାପ୍ରାପ୍ତ ହୋଇଛି। ବିରୋଧୀ ଦଳଗୁଡ଼ିକ ବିହାର ଭୋଟର ତାଲିକା ସଂଶୋଧନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ଦାବି କରି ପ୍ରତିବାଦ କରିଛନ୍ତି। ଆଜି ଉଭୟ ଲୋକସଭା ଏବଂ ରାଜ୍ୟସଭା ଦୁଇ ଦୁଇଥର ମୁଲତବୀ ହେବା ପରେ ଶେଷରେ ସମ୍ପୂର୍ଣ୍ଣ ଦିନ ପାଇଁ ମୁଲତବୀ ରହିଥିଲା। ଦ୍ୱିତୀୟ ମୁଲତବୀ ପରେ ଅପରାହ୍ନ 2ଟାରେ ଲୋକସଭା ପୁଣି ସମ୍ମିଳିତ ହେବା ପରେ ବିରୋଧୀ କଂଗ୍ରେସ, ଡିଏମ୍କେ, ସମାଜବାଦୀ ପାର୍ଟି ଏବଂ ଅନ୍ୟ ଦଳଗୁଡ଼ିକର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଅଧିକାରୀ ବିକ୍ଷୋଭରତ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ଅନୁରୋଧ କରିଥିଲେ। ସେ କହିଥିଲେ ଗୋଆ ରାଜ୍ୟର ବିଧାନସଭା କ୍ଷେତ୍ରରେ ଅନୁସୂଚିତ ଜନଜାତିଙ୍କ ପ୍ରତିନିଧିତ୍ୱ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଲୋଚନା ଲାଗି ତାଲିକାଭୁକ୍ତ ହୋଇଥିବାରୁ ସଦସ୍ୟମାନଙ୍କୁ ଆଲୋଚନାରେ ଭାଗ ନେବା ଲାଗି ସେ ଅନୁରୋଧ କରିଥିଲେ। ସେ କହିଥିଲେ ମୌସୁମୀ ଅଧିବେଶନର ପ୍ରଥମ 2 ଦିନ କୌଣସି କାର୍ଯ୍ୟ ନ ହୋଇ ମୁଲତବୀ ରହିଥିବାରୁ ବିରୋଧୀ ଦଳ ବିଲ୍ ଉପରେ ହେବାକୁ ଥିବା ଆଲୋଚନାରେ ଭାଗ ନେବା ଉଚିତ। ତେବେ ହଟ୍ଟଗୋଳ ଜାରି ରହିବାରୁ ପୀଠାସୀନ ବାଚସ୍ପତି ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ପୂର୍ବରୁ ଆଜି ମଧ୍ୟାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ପରେ ବିରୋଧୀ ଦଳ ସଦସ୍ୟମାନେ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଉପରେ ଆଲୋଚନା ଦାବି କରି ସ୍ଲୋଗାନ ଦେଇଥିଲେ। ସେମାନେ ମଧ୍ୟ ଅନ୍ୟ କେତେକ ପ୍ରସଙ୍ଗ ଆଲୋଚନା ଲାଗି ଗ୍ରହଣ କରିବାକୁ ଦାବି କରିଥିଲେ। ବିହାରରେ ଏହି ସ୍ୱତନ୍ତ୍ର ସଂଶୋଧନ ଅଭିଯାନକୁ ପ୍ରତ୍ୟାହାର କରିବା ଲାଗି ବିରୋଧୀ ଦଳ ସଦସ୍ୟମାନେ ଦାବି କରିଥିଲେ। ହଟ୍ଟଗୋଳ ମଧ୍ୟରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଜାତୀୟ କ୍ରୀଡ଼ା ପ୍ରଶାସନ ବିଧେୟକ 2025 ଏବଂ ଜାତୀୟ ଡୋପିଂ ନିରୋଧୀ ସଂଶୋଧନ ବିଧେୟକ 2025 ଆଗତ କରିଥିଲେ। ପୀଠାସୀନ ଅଧ୍ୟକ୍ଷା ଶୂନ୍ୟକାଳ ଚଳାଇ ରଖିବା ଲାଗି ଉଦ୍ୟମ କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ଜାରି ରଖିଥିଲେ। ଅଧ୍ୟକ୍ଷା କହିଥିଲେ ବିରୋଧୀଙ୍କ ଦ୍ୱାରା ଉପସ୍ଥାପନ କରାଯାଉଥିବା ପ୍ରସଙ୍ଗଗୁଡ଼ିକ ଉପରେ ସରକାର ଆଲୋଚନା କରିବା ପାଇଁ ପ୍ରସ୍ତୁତ, କିନ୍ତୁ ବିରୋଧୀ ସଦସ୍ୟମାନେ ଗୃହ କାର୍ଯ୍ୟ କରିବାକୁ ଦେଉନାହାନ୍ତି। ଏଭଳି ପରିସ୍ଥିତିରେ ସେ ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଆଜି ସକାଳେ ପୂର୍ବାହ୍ନ 11ଟାରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ମାତ୍ରେ ବିରୋଧୀ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ସ୍ଲୋଗାନ ଦେଇଥିଲେ। ଶ୍ରୀ ବିର୍ଲା କହିଥିଲେ ଦେଶର ଲୋକମାନେ ସେମାନଙ୍କ ଆଚରଣ ଦେଖୁଛନ୍ତି। ବିରୋଧୀ ସଦସ୍ୟଙ୍କ ଦ୍ୱାରା ହଟ୍ଟଗୋଳ ଏବଂ ପ୍ଲାକାର୍ଡ଼ ପ୍ରଦର୍ଶନ ଚାଲିଥିବା ବେଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିହାରରେ ରେଳ ପ୍ରକଳ୍ପ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇଥିଲେ। ବିରୋଧୀ ସଦସ୍ୟମାନେ ପ୍ରତିବାଦ ଜାରି ରଖିବାରୁ ବାଚସ୍ପତି ଓମ୍ ବିର୍ଲା ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ଘୋଷଣା କରିଥିଲେ। କୋଳାହଳ ମଧ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ
पहले मात्र 1132 करोड़ रुपए पर एनम बजट का एलोकेशन होता था, वहां प्रधानमंत्री श्री नरेंद्र मोदी जी ने आकर बिहार के लिए रेलवे के बजट को 9 गुना बढ़ाकर 10,000 करोड़ रुपए का बजट दिया है।
ଅନ୍ୟପକ୍ଷରେ ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦ୍ୱିତୀୟଥର ମୁଲତବୀ ପରେ ଅପରାହ୍ନ 2ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଗୃହରେ ହଟ୍ଟଗୋଳ ସୃଷ୍ଟି କରିବା ସହ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଉପରେ ଆଲୋଚନା ଦାବି କରିଥିଲେ। ତେବେ ହଟ୍ଟଗୋଳ ମଧ୍ୟରେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସମୁଦ୍ରରେ ସାମଗ୍ରୀ ପରିବହନ ବିଧେୟକ 2025 ଆଗତ କରିଥିଲେ, କିନ୍ତୁ ତାହା ଉପରେ ଆଲୋଚନା ସମ୍ଭବ ହୋଇପାରିନଥିଲା। କଂଗ୍ରେସ, ଡିଏମ୍କେ ଏବଂ ଟିଏମ୍ସି ସମେତ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ଦାବି ଗ୍ରହଣ କରିବା ଲାଗି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଛିଡ଼ା ହୋଇ ରହିଥିଲେ। ହଟ୍ଟଗୋଳ ଜାରି ରହିବାରୁ ରାଜ୍ୟସଭା ଅଧ୍ୟକ୍ଷ ଆଜି ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଅଧ୍ୟକ୍ଷ ପ୍ରଶ୍ନକାଳ ଚଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ହଟ୍ଟଗୋଳ ଜାରି ରଖିଥିଲେ। ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାକୁ ଅପରାହ୍ନ 2ଟା ଯାଏଁ ମୁଲତବୀ ରଖାଯାଇଥିଲା। ଆଜି ସକାଳେ ପୂର୍ବାହ୍ନ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମାନ ଦାବି ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସ୍ଲୋଗାନ ଦିଆଯାଇଥିଲା। ଉପାଧ୍ୟକ୍ଷ ହରିବଂଶ ବିରୋଧୀ ସଦସ୍ୟଙ୍କ ଦ୍ୱାରା ଆଗତ ମୁଲତବୀ ନୋଟିସ୍କୁ ଅଗ୍ରାହ୍ୟ କରିଥିଲେ। ସେ ବିରୋଧୀ ସଦସ୍ୟମାନଙ୍କୁ ଶୂନ୍ୟକାଳ ଚଳାଇବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ପ୍ରତିବାଦ ଜାରି ରଖିବାରୁ ଗୃହକୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ବ୍ରିଟେନ୍ ସମ୍ପର୍କକୁ ଅଧିକ ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ସରକାରୀ ଗସ୍ତରେ ବ୍ରିଟେନ୍ ଯାଉଛନ୍ତି। ଆମ ସମ୍ଭାଦଦାତା କହିଛନ୍ତି, ଆସନ୍ତାକାଲି ସେଠାରେ ଉଭୟ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବ। ସେଠାରେ ଆଜି ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ହୋଟେଲରେ ପ୍ରବାସୀ ଭାରତୀୟମାନେ ଶ୍ରୀ ମୋଦିଙ୍କୁ ସାକ୍ଷାତ କରିବେ ଓ ସ୍ୱାଗତ ମଧ୍ୟ କରିବେ। ଏଥିରେ ଆସାମ, ଗୁଜରାଟ, ବିହାର ଏବଂ ଓଡ଼ିଶାର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ସହ ଢୋଲ, ତାସା ଏବଂ ଡ୍ରମ୍ ବାଦ୍ୟ ଜରିଆରେ ସ୍ୱାଗତ କରାଯିବ। ଶ୍ରୀ ମୋଦି ଭାରତକୁ ଜାନିଏ ବିଜେତାମାନଙ୍କୁ ସାକ୍ଷାତ କରିବେ। ଆଜି ବ୍ରିଟେନ୍କୁ ପ୍ରସ୍ଥାନ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ଏବଂ ବ୍ରିଟେନ୍ ଏକ ବ୍ୟାପକ ରଣନୈତିକ ସହଭାଗିତାର ଅଂଶୀଦାର ଅଟନ୍ତି ଏବଂ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଯୋଗ କ୍ଷେତ୍ରରେ ବ୍ୟାପକ ବିକାଶ ଘଟିଛି। ଆସନ୍ତାକାଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ ସହ ସାକ୍ଷାତ ସମୟରେ ଉଭୟ ଦେଶରେ ସମୃଦ୍ଧି, ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆର୍ଥିକ ସହଭାଗିତାକୁ ବୃଦ୍ଧି କରିବା ଲାଗି ସୁଯୋଗ ମିଳିବ ବୋଲି ସେ କହିଛନ୍ତି। ଜଗଦୀପ ଧଙ୍କଡ଼ଙ୍କ ଇସ୍ତଫା ପରେ ନିର୍ବାଚନ କମିଶନ ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀ ଧଙ୍କଡ଼ଙ୍କ ଇସ୍ତଫା ଗୃହୀତ ହେବା ନେଇ ସୂଚନା ମିଳିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ସୋମବାର ଦିନ ଶ୍ରୀ ଧଙ୍କଡ଼ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ପ୍ରସ୍ତୁତି କାର୍ଯ୍ୟ ଶେଷ ହେବା ପରେ ନିର୍ବାଚନ କମିଶନଙ୍କ ଦ୍ୱାରା ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରାଯିବ। ପ୍ରକ୍ରିୟା ଅନୁଯାୟୀ ଲୋକସଭା, ରାଜ୍ୟସଭା ଏବଂ ମନୋନୀତ ସଦସ୍ୟଙ୍କୁ ନେଇ ଇଲେକ୍ଟୋରାଲ୍ କଲେଜ ଗଠନ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ କମିଶନ ସମ୍ଭିଧାନ ଧାରା 324 ଅନ୍ତର୍ଗତ ଉପରାଷ୍ଟ୍ରପତି ପଦବୀ ନିମନ୍ତେ ନିର୍ବାଚନ ପରିଚାଳନା କରିବା ବାଧ୍ୟତାମୂଳକ। ଅନ୍ୟପକ୍ଷରେ ଉପରାଷ୍ଟ୍ରପତି ପଦବୀ ନିମନ୍ତେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ଆଇନ 1952 ଏବଂ 1974 ଅନୁଯାୟୀ ପରିଚାଳିତ ହେବ। କ୍ରମାଗତ ଭାବେ ତୃତୀୟ ଦିନ ଲାଗି ଲୋକସଭାରେ ହଟ୍ଟଗୋଳ ଜାରି ରହିବାରୁ ଆଜି ମଧ୍ୟ କୌଣସି କାର୍ଯ୍ୟ ସମ୍ଭବ ହୋଇପାରିନଥିଲା। ଏ ସମ୍ପର୍କରେ କେନ୍ଦ୍ର କୃଷିମନ୍ତ୍ରୀ ସଂସଦ ବାହାରେ ନିଜ ପ୍ରତିକ୍ରିୟାରେ କହିଛନ୍ତି,
ବାହାର ଆତେ ତୋ କହତେ ଚର୍ଚ୍ଚା କରୋ ଔର ଅନ୍ଦର ଚର୍ଚ୍ଚା ସେ ଭାଗ ରହେ ମେ ହାତ ଯୋଡତା ରହା କି ଚର୍ଚ୍ଚା ହୋ ଜାନେ ଦୋ ଔର ଵୋ ହଙ୍ଗାମା କରତେ ରହେ ମେ ଦେଶ କେ କିସାନୋ ଔର ଗରିବୋ ସେ ଅପିଲ କରତା ହୁଁ କି ଏକ ବାର ଟିଭି ଖୋଲେ ଔର ବିପକ୍ଷ କା ୟେ ଚରିତ୍ର ଦେଖେ ଜୋ ଚର୍ଚ୍ଚା ନହିଁ ହୋନେ ଦେ ରହା ୟେ ଡବଲ ଷ୍ଟାଣ୍ଡାର୍ଡ ଦେଶ କି ଜନତା ଦେଖେ।
ଅନ୍ୟପକ୍ଷରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ବିରୋଧୀ ଦଳଗୁଡ଼ିକର ଏଭଳି କାର୍ଯ୍ୟକଳାପକୁ ତୀବ୍ର ନିନ୍ଦା କରିଛନ୍ତି। ସଂସଦ ବାହାରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି,
ये जान बुझ करके भरम और अराजकता फैलाने की कोशिश विपक्ष कर रहा है, गरीब देशवासियों के पैसे का दुरुपयोग कर रहे हैं। बहस के लिए जब सरकार तैयार है, जिस विषय पर बहस हो, इसका मतलब है बहस नहीं चाहिए। सदन के अंदर सदन में हंगामा, सदन के बाहर हंगामा।
ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ପ୍ରୋଟୋକଲ୍ ଏବଂ ବିଭିନ୍ନ ବୈଷୟିକ ଆବଶ୍ୟକତା ଅନୁଯାୟୀ କର୍ତ୍ତୃପକ୍ଷ ପୀଡ଼ିତଙ୍କ ଚିହ୍ନଟ କାର୍ଯ୍ୟ କରୁଥିବା ବୈଦେଶିକ ମନ୍ତ୍ରଣାଳୟ କହିଛି। ଏୟାର ଇଣ୍ଡିଆ ଦୁର୍ଘଟଣା ସମ୍ପର୍କରେ ବ୍ରିଟିଶ ଦୈନିକ ସମ୍ଭାଦପତ୍ର ଦ ଡେଲି ମେଲ୍ରେ ପ୍ରକାଶିତ ଏକ ରିପୋର୍ଟ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ସମସ୍ତ ପାର୍ଥିବ ଶରୀରକୁ ଯଥୋଚିତ ସମ୍ମାନ ସହ ସେମାନଙ୍କ ସମ୍ପର୍କୀୟକୁ ପ୍ରଦାନ କରାଯାଇଛି। ଏହି ପ୍ରସଙ୍ଗ ସହିତ ଜଡ଼ିତ ଯେକୌଣସି ସମସ୍ୟାର ସମାଧାନ ପାଇଁ ଭାରତ ପକ୍ଷରୁ ଲଣ୍ଡନ କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟ କରାଯାଉଛି ବୋଲି ସେ କହିଛନ୍ତି। ମହାରାଷ୍ଟ୍ର ସରକାର ଆଜି ବମ୍ବେ ହାଇକୋର୍ଟକୁ ଜଣାଇଛନ୍ତି ଯେ କେବଳ 5 ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତିଗୁଡ଼ିକୁ ପ୍ରାକୃତିକ ଜଳଭଣ୍ଡାରରେ ବିସର୍ଜନ ପାଇଁ ଅନୁମତି ଦିଆଯିବ। ଆଡଭୋକେଟ୍ ଜେନେରାଲ୍ ଡକ୍ଟର ବୀରେନ୍ଦ୍ର ସରାଫ କହିଛନ୍ତି, ପ୍ରାୟ 1,96,000 କ୍ଷୁଦ୍ର ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ତିଆରି ମୂର୍ତ୍ତିଗୁଡ଼ିକୁ କୃତ୍ରିମ ପୋଖରୀରେ ବିସର୍ଜନ କରିବାକୁ ହେବ। ଅନ୍ୟ 7,000 5 ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତିଗୁଡ଼ିକ ପ୍ରାକୃତିକ ଜଳଭଣ୍ଡାରରେ ବିସର୍ଜନ କରାଯିବ। ତେବେ ପରିବେଶଗତ ସମସ୍ୟାକୁ ନେଇ ନ୍ୟାୟାଳୟ ପ୍ରଶ୍ନ କରିବା ସହ କୃତ୍ରିମ ପୋଖରୀରେ 8 ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ବିସର୍ଜନ ନେଇ ସ୍ୱଷ୍ଟୀକରଣ ଲୋଡ଼ିଛନ୍ତି। ଆସନ୍ତା ଅଗଷ୍ଟ 27 ଗଣେଶ ଉତ୍ସବ ଆରମ୍ଭ ହେଉଥିବାରୁ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାର ସମ୍ଭାବନା ରହିଛି। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଆରମ୍ଭ ହୋଇଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନର ପ୍ରଥମ ଇନିଂସରେ ଏପର୍ଯ୍ୟନ୍ତ ଭାରତ ଇଂଲଣ୍ଡ ବିପକ୍ଷରେ 40 ଓଭରରେ ଗୋଟିଏ ୱିକେଟ୍ ହରାଇ 120 ରନ୍ କରିଛି। ଆଜି ଇଂଲଣ୍ଡ ଟସ୍ ଜିତିବା ପରେ ଫିଲ୍ଡିଂ କରିବା ପାଇଁ ନିଷ୍ପଭି ନେଇଥିଲା। ଏହି 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ଇଂଲଣ୍ଡ 2 ମ୍ୟାଚ୍ ଜିତି ଆଗରେ ରହିଛି। ଆଜିର ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳରେ 3 ପରିବର୍ତ୍ତନ କରାଯାଇଛି। କରୁଣ ନାୟାର, ନୀତିଶ ରେଡ୍ଡି ଏବଂ ଆକାଶଦୀପଙ୍କ ସ୍ଥାନରେ ସାଇ ସୁଦର୍ଶନ, ଶାର୍ଦ୍ଦୁଲ ଠାକୁର ଏବଂ ଅଂଶୁଲ କାମ୍ବୋଜଙ୍କୁ ଦଳରେ ନିଆଯାଇଛି। ଚାଇନା ଓପନ୍ ବ୍ୟାଡ୍ମିଣ୍ଟନରେ ଭାରତର ପିଭି ସିନ୍ଧୁ ଜାପାନର ଟୋମୋକୋ ମିୟାଜାକିଙ୍କୁ ପରାସ୍ତ କରି ସୁପର 1000 ଅଭିଯାନ ଆରମ୍ଭ କରିଥିବା ବେଳେ ଉନ୍ନତି ହୁଡ଼ା ଏବଂ ପୁରୁଷ ଡବଲ୍ସ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟି ଉତ୍ତମ କ୍ରୀଡ଼ା ପ୍ରଦର୍ଶନ କରିଛନ୍ତି। ପୂର୍ବତନ ବିଶ୍ୱ ଚମ୍ପିୟନ୍ ପିଭି ସିନ୍ଧୁ 62 ମିନିଟ୍ର ଖେଳରେ 21-15, 8-21 ଏବଂ 21-17 ମିୟାଜାକିଙ୍କୁ ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଆଜି ତୃତୀୟ ଦିନ ପାଇଁ ଲୋକସଭା ଓ ରାଜ୍ୟସଭା ମୁଲତବୀ ଭାରତ ବ୍ରିଟେନ୍ ସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ବ୍ରିଟେନ୍ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କଲେ ନିର୍ବାଚନ କମିଶନ ଏବଂ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଆଣ୍ଡରସନ୍ ତେନ୍ଦୁଲକର ସିରିଜ୍ର ଚତୁର୍ଥ ଟେଷ୍ଟ ମ୍ୟାଚ୍ ଆରମ୍ଭ ସମ୍ବାଦ ଶେଷ ହେଲା